ମୋ ନାଁ ନିମତି ଜେନା, ମୁଁ 46 ନମ୍ବର ୱାର୍ଡର କାଳୀ ମନ୍ଦିର ବସ୍ତିରୁ କହୁଛି। ଆମର ଏଠି ଡ୍ରେନ୍ ସଫା ହଉନି, ଅଳିଆ ବହୁତ ଜମିକି ରହୁଛି, ଅଳିଆ ଆବର୍ଜନା ହଉଛି, ଯୋଉଥିପାଇଁ କି ଏଠି ବହୁତ ଦେହ ଖରାପ ହବାର ସମ୍ଭାବନା ରହୁଛି। ମଶା ମାଛି ମାନେ ବି ବହୁତ ହଉଛନ୍ତି, ତେଣୁ କରି ଏଥିପ୍ରତି ଟିକେ ଧ୍ୟାନ ଦେଇକି କିଛି ବ୍ୟବସ୍ଥା କରନ୍ତୁ। କିଛି ବ୍ୟବସ୍ଥା ହେଲେ ଆମେ ବହୁତ ଖୁସି ହେବୁ।